ରଜ ପରେ ନୂଆ ଶାଢ଼ୀ ହେଇଯିବ ପୁରୁଣା, ଦୋଳି ବିନା ଖାଲି ଖାଲି
ରଜ ସରିଯିବ ଆଜି।